ଶୁଣା, ମୋ ନାଁ କ୍ରିଷ୍ଣାଦ୍ରି ସାହୁ, ମୁଁ 7 ନମ୍ବର ୱାର୍ଡ FIR ରୁ କହୁଛି। ପ୍ରତ୍ୟେକ ଦିନ ଅଳିଆ ଗାଡ଼ିଆ ହଉଛି, ଆମେ ସଦାବେଳେ ଓଦା ଆଉ ଶୁଖିଲା ଅଳିଆ ଅଲଗା ଅଲଗା କରିକି ଦଉଛୁ। ଆମର ଏ ରାସ୍ତା ସଦାବେଳେ ପରିଷ୍କାର ରହୁଛି, ସେଥିପାଇଁ ଆପଣ ଧନ୍ୟବାଦ।